କୀର୍ତ୍ତନ ହେବା ଭଉଣୀ ଭାଇ, କରୋନା ଭାଇରସକୁ ଡରିବା ନାହିଁ, ସଚେତନ ହେବା ଭଉଣୀ ଭାଇ, କରୋନା ଭାଇରସକୁ ଡରିବା ନାହିଁ, ଆମେ ସଚେତନ ହେଲେ କରୋନା ଯିବ ଦୂରେଇ, ଆମେ ସଚେତନ ହେଲେ କରୋନା ଯିବ ଦୂରେଇ, ବିଶ୍ୱାସର ଥମନରେ ହାରିବା ନାହିଁ, ସଚେତନ ହେବା ଭଉଣୀ ଭାଇ, କରୋନା ଭାଇରସକୁ ଡରିବା ନାହିଁ। ସାଥେ ହାତ ମିଶେଇବା ନାହିଁ, ହାତ ସାବୁନ ସାଥେ ଧୋଇ ସଫା ରଖିବା, ଗହଳି ଜାଗାକୁ ଆମେ ଯିବା ନାହିଁ, ଛିଙ୍କି ବାଲକ ଠାରୁ ଦୂରେ ରହିବା, ଏହା ପାଳନ କଲେ କରୋନା ଯିବ ଦୂରେଇ, ଏହା ପାଳନ କଲେ କରୋନା ଯିବ ଦୂରେଇ, ଭୟଭୀତ ହୋଇବା ନାହିଁ ଭଉଣୀ ଭାଇ, ସଚେତନ ହେବା ଭଉଣୀ ଭାଇ, କରୋନା ଭାଇରସକୁ ଡରିବା ନାହିଁ। ପାନୀୟ ଖାଦ୍ୟ ବ୍ୟବହାର ନ କରି ଉଷୁମ ଖାଦ୍ୟ ହିଁ ଆମେ ବ୍ୟବହାର କରିବା, ମାସ୍କ ମୁହଁରେ ପିନ୍ଧି ବାହାରକୁ ଯିବା, ଯୋଗ ଧ୍ୟାନ କରି ଆମେ ଫିଟ୍ ରହିବା, ଦିନକୁ ଗୋଟିଏ ଘଣ୍ଟା ବ୍ୟାୟାମ କରିଲେ ଦେହରୁ ଆମର ଝାଳ ବାହାରିଲେ ରୋଗ ଜ୍ୱର ଆମକୁ ଛୁଇଁ ପାରିବ ନାହିଁ, ସଚେତନ ହେବା ଭଉଣୀ ଭାଇ, କରୋନା ଭାଇରସକୁ ଡରିବା ନାହିଁ, ସଚେତନ ହେବା ଭଉଣୀ ଭାଇ, କରୋନା ଭାଇରସକୁ ଡରିବା ନାହିଁ, ଆମେ ସଚେତନ ହେଲେ କରୋନା ଯିବ ଦୂରେଇ, ଆମେ ସଚେତନ ହେଲେ କରୋନା ଯିବ ଦୂରେଇ, ବିଶ୍ୱାସର ଥମନରେ ହାରିବା ନାହିଁ, ସଚେତନ ହେବା ଭଉଣୀ ଭାଇ, କରୋନା ଭାଇରସକୁ ଡରିବା ନାହିଁ, ସଚେତନ ହେବା ଭଉଣୀ ଭାଇ, କରୋନା ଭାଇରସକୁ ଡରିବା ନାହିଁ, ସଚେତନ ହେବା ଭଉଣୀ ଭାଇ, କରୋନା ଭାଇରସକୁ ଡରିବା ନାହିଁ।